ଶ୍ରୋତାବନ୍ଧୁ ମୁଁ ତୁଷାର ରଞ୍ଜନ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ସ୍ୱାମୀ ବିବେକାନନ୍ଦ ମୋବାଇଲ ବାଣୀକୁ। ଆସନ୍ତୁ ମୁଁ ଗୋଟେ କବିତା ପାଠ କରୁଛି ଶୁଣିବା। ଲତା ଆଢୁଆଳରେ ଦିଶି ଦିଶି ଯାଏ ଲାଜ ଲାଜ ଆଖି ପତା, ସେ ଆଖି ପତାରେ ଲେଖି ହୋଇଯାଏ ଚୋରା ପ୍ରଣୟର କଥା। ପ୍ରଣୟ ଜଗାଏ ଆଶ୍ରମ ବାସିନୀ ହୃଦୟ ସଂସାର ମୋହ, ସୁବର୍ଣ୍ଣ ମୁଦ୍ରିକା ହୋଇଯାଇ ପୁଣି ଆଣେ ବିରହର ଦାହ। ପ୍ରଣୟର ଏହି ବିରହ ମିଳନ ପ୍ରଣୟର ବଲ୍ଲହରୀ ଗାଥା, ପ୍ରେମିକ ପ୍ରେମିକା ହୃଦୟ ମନ୍ଦିରେ ବାସର ପ୍ରଦୀପ ଶିଖା। ଧନ୍ୟବାଦ ଧନ୍ୟବାଦ ଶ୍ରୋତା ବନ୍ଧୁ, ଆପଣ ଆପଣଙ୍କର ମତାମତ ଜଣାଇବା ପାଇଁ ଜମା ଭୁଲନ୍ତୁ ନାହିଁ। ଟିପନ୍ତୁ ନମ୍ବର 2 ଏବଂ ରେକର୍ଡ କରନ୍ତୁ ଆପଣଙ୍କର ମତାମତ। ଆପଣଙ୍କ ମତାମତରେ ମୁଁ ଅପେକ୍ଷା କଲି। ଧନ୍ୟବାଦ।